ആകാശവാണി. ସମ୍ବାଦ ପଢୁଛନ୍ତି ଆଶୁତୋଷ ପତି. ମୁଖ୍ୟ ସମ୍ବାଦ, ବିଭିନ୍ନ ପ୍ରସଙ୍ଗରେ ଆଲୋଚନା ଦାବି କରି ବିରୋଧୀଙ୍କ ହଟ୍ଟଗୋଳ ଯୋଗୁଁ ସଂସଦର ଉଭୟ ସଦନ ଅପରାହ୍ନ 2 ପର୍ଯ୍ୟନ୍ତ ମୁଲତବୀ. କେନ୍ଦ୍ର ସରକାରଙ୍କ ପ୍ରତ୍ୟକ୍ଷ ସହାୟତା କୃଷକ ଓ ଗ୍ରାମାଞ୍ଚଳ ଅର୍ଥନୀତିକୁ କରିଛି ସଶକ୍ତ କହିଲେ ପ୍ରଧାନମନ୍ତ୍ରୀ. ଉତ୍ତରାଖଣ୍ଡ ଉତ୍ତରକାଶୀ ଜିଲ୍ଲାରେ ବିପର୍ଯ୍ୟୟ ପରେ ଆଜି ଚତୁର୍ଥ ଦିନରେ ଚାଲିଛି ଉଦ୍ଧାର କାର୍ଯ୍ୟ ଏବଂ ବିଶ୍ୱ କ୍ରୀଡ଼ାରେ ଅଂଶଗ୍ରହଣ କରିବେ ଭାରତର 18 ଜଣ କ୍ରୀଡ଼ାବିତ୍. ସଂସଦରେ ବିରୋଧୀ ଦଳ ସଦସ୍ୟଙ୍କ ଦ୍ୱାରା ବିଭିନ୍ନ ପ୍ରସଙ୍ଗ ନେଇ ହଟ୍ଟଗୋଳ ଯୋଗୁଁ ଉଭୟ ସଦନକୁ ଅପରାହ୍ନ 2 ପର୍ଯ୍ୟନ୍ତ ମୁଲତବୀ ଘୋଷଣା କରାଯାଇଛି. ମଧ୍ୟାହ୍ନ 12 ପ୍ରଥମ ମୁଲତବୀ ପରେ ଲୋକସଭାରେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ମଣିପୁର ଦ୍ରବ୍ୟ ଓ ସେବାକର ସଂଶୋଧନ ବିଲ୍ ଆଗତ କରିଥିଲେ. ସଂସଦରେ ବିରୋଧୀ ଦଳ ସଦସ୍ୟଙ୍କ ଦ୍ୱାରା ବିଭିନ୍ନ ପ୍ରସଙ୍ଗ ନେଇ ହଟ୍ଟଗୋଳ ଯୋଗୁଁ ଉଭୟ ସଦନକୁ ଅପରାହ୍ନ 2 ପର୍ଯ୍ୟନ୍ତ ମୁଲତବୀ ଘୋଷଣା କରାଯାଇଛି. ମଧ୍ୟାହ୍ନ 12 ପ୍ରଥମ ମୁଲତବୀ ପରେ ଲୋକସଭାରେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ମଣିପୁର ଦ୍ରବ୍ୟ ଓ ସେବାକର ସଂଶୋଧନ ବିଲ୍ ଆଗତ କରିଥିଲେ. ଏହି ବିଧେୟକର ଉଦ୍ଦେଶ୍ୟ ହେଉଛି ମଣିପୁରର ଦ୍ରବ୍ୟ ଓ ସେବାକର ଆଇନ 2017 ଆବଶ୍ୟକ ସଂଶୋଧନକୁ ଆଲୋଚନା ମାଧ୍ୟମରେ ଅନୁମୋଦନ କରିବା. ଶ୍ରୀମତୀ ସୀତାରମଣ ଲୋକସଭାରେ ବିସ୍ତୃତ ଭାବେ ଦ୍ରବ୍ୟ ଓ ସେବାକର ଆଇନର ସଂଶୋଧନ ବିଷୟରେ ତଥ୍ୟ ଉପସ୍ଥାପନ କରିଥିଲେ. ମଣିପୁର ଦ୍ରବ୍ୟ ଓ ସେବାକର ସଂଶୋଧନ ଅଧ୍ୟାଦେଶ ଜାରି କରିବା ଉଦ୍ଦେଶ୍ୟରେ ଏ ଦିଗରେ ତୁରନ୍ତ ନିଷ୍ପତ୍ତି ଗ୍ରହଣ କରିବା ଲାଗି ସେ କହିଥିଲେ. ଗୃହରେ ଅଧ୍ୟକ୍ଷତା କରୁଥିବା ସନ୍ଧ୍ୟା ରାୟ ଶୂନ୍ୟକାଳ ଚଳାଇବା ପାଇଁ ଚେଷ୍ଟା କରିଥିଲେ ମଧ୍ୟ ବିରୋଧୀ ଦଳ ସଦସ୍ୟଙ୍କ ବିହାର ସ୍ୱତନ୍ତ୍ର ଭୋଟର ସଂଶୋଧନ ଅଭିଯାନ ନେଇ ନାରାବାଜି ହୋଇଥିଲା. ସେ କହିଥିଲେ ସରକାର ସମସ୍ତ ପ୍ରକାର ପ୍ରସଙ୍ଗ ଉପରେ ଆଲୋଚନା କରିବା ଲାଗି ପ୍ରସ୍ତୁତ ଅଛନ୍ତି. ସେ ବିରୋଧୀ ସାଂସଦମାନଙ୍କୁ ଗୃହ ପରିଚାଳନାରେ ସହଯୋଗ କରିବା ଲାଗି ଅନୁରୋଧ କରିଥିଲେ. ବିରୋଧୀ ସଦସ୍ୟମାନଙ୍କ ଆଚରଣ ଯୁକ୍ତିଯୁକ୍ତ ନୁହେଁ ବୋଲି ସେ କହିଥିଲେ. ତେବେ ହଟ୍ଟଗୋଳ ଜାରି ରହିବାରୁ ଗୃହକୁ ଅପରାହ୍ନ 2 ପର୍ଯ୍ୟନ୍ତ ମୁଲତବୀ ଘୋଷଣା କରାଯାଇଥିଲା।
करनी चाहिए। आप सब सदन की कार्रवाई नहीं चलाना चाहते, आप सब अपनी अपनी सीट पर विराजिए। सभा की कार्रवाई 2 तक के लिए स्थगित की जाती है।
ଆଜି ପୂର୍ବାହ୍ନରେ ଗୃହ କାର୍ଯ୍ୟ ଆରମ୍ଭ ହେବା ମାତ୍ରେ ବାଚସ୍ପତି ଓମ୍ ବିର୍ଲା ପ୍ରଶ୍ନକାଳ ଆରମ୍ଭ କରିବା ଲାଗି ଚେଷ୍ଟା କରିଥିଲେ ମଧ୍ୟ ବିରୋଧୀଙ୍କ ନାରାବାଜି ଯୋଗୁଁ ତାହା ସମ୍ଭବ ହୋଇନଥିଲା। ସେ ବାରମ୍ବାର ବିକ୍ଷୋଭରତ ସଦସ୍ୟମାନଙ୍କୁ ସେମାନଙ୍କ ଆସନକୁ ଫେରିଯିବା ଲାଗି ଅନୁରୋଧ କରିଥିଲେ। ସଂସଦୀୟ ବିଧି ବ୍ୟବସ୍ଥାକୁ ସମ୍ମାନ ଦେବା ଲାଗି ବାଚସ୍ପତି କହିଥିଲେ। ହଟ୍ଟଗୋଳ ମଧ୍ୟରେ ଗୃହ ଓ ସହରାଞ୍ଚଳ ବ୍ୟାପାର ମନ୍ତ୍ରୀ ମନୋହର ଲାଲ ସ୍ମାର୍ଟ ସିଟି ଅଭିଯାନ ସମ୍ପର୍କିତ ପ୍ରଶ୍ନର ଉତ୍ତର ଦେଇଥିଲେ। ତେବେ ହଟ୍ଟଗୋଳ ଜାରି ରହିବାରୁ ବାଚସ୍ପତି ମଧ୍ୟାହ୍ନ 12 ପର୍ଯ୍ୟନ୍ତ ଗୃହକୁ ମୁଲତବୀ ରଖିଥିଲେ। ରାଜ୍ୟସଭାରେ ମଧ୍ୟ ଆଜି ସମାନ ପରିସ୍ଥିତି ସୃଷ୍ଟି ହୋଇଥିଲା। ପୂର୍ବାହ୍ନ 11 ଗୃହ କାର୍ଯ୍ୟ ଆରମ୍ଭ ହେବା ମାତ୍ରେ ଉପାଧ୍ୟକ୍ଷ ହରିବଂଶ ଘୋଷଣା କରିଥିଲେ ଯେ ତାଙ୍କ ପାଖକୁ ବିଭିନ୍ନ ରାଜନୈତିକ ଦଳ ପକ୍ଷରୁ କେତେକ ପ୍ରସଙ୍ଗରେ 25 ମୁଲତବୀ ନୋଟିସ୍ ଆସିଛି। ତେବେ ସେ ନିୟମ ଅନୁଯାୟୀ ସେଗୁଡ଼ିକୁ ଖାରଜ କରିଥିବା ରାଜ୍ୟସଭାରେ ପ୍ରକାଶ କରିଥିଲେ। ଶ୍ରୀ ହରିବଂଶ ବିକ୍ଷୋଭରତ ବିରୋଧୀ ଦଳ ସଦସ୍ୟମାନଙ୍କୁ ସେମାନଙ୍କ ଆସନକୁ ଫେରିଯାଇ ଗୃହ କାର୍ଯ୍ୟକୁ ସ୍ୱାଭାବିକ ଭାବେ ଚଳାଇବା ଲାଗି ସହଯୋଗ କରିବା ନିମନ୍ତେ କହିଥିଲେ। ହରିବଂଶ କହିଥିଲେ ରାଜ୍ୟସଭାରେ ବିରୋଧୀଙ୍କ ହଟ୍ଟଗୋଳ ଯୋଗୁଁ 51 ଅଧିକ ସମୟ ନଷ୍ଟ ହୋଇସାରିଲାଣି। ଶୂନ୍ୟକାଳ ଓ ପ୍ରଶ୍ନକାଳ ସଦସ୍ୟମାନଙ୍କ ପାଇଁ ଉଦ୍ଦିଷ୍ଟ ଥିବାବେଳେ ସେଥିରେ ସହଯୋଗ କରିବା ସମସ୍ତଙ୍କ କର୍ତ୍ତବ୍ୟ ବୋଲି ଶ୍ରୀ ହରିବଂଶ କହିଥିଲେ। ତେବେ ପରିସ୍ଥିତିରେ ପରିବର୍ତ୍ତନ ନ ହେବାରୁ ସେ ରାଜ୍ୟସଭାକୁ ଅପରାହ୍ନ 2 ପର୍ଯ୍ୟନ୍ତ ମୁଲତବୀ ଘୋଷଣା କରିଥିଲେ।
और 17 स्पेशल मेंशंस ही ले पाए। व्यवधान के कारण इस सत्र में तक 51 घंटे 30 मिनट हम गंवा चुके हैं। हमारी जिम्मेदारी देश की जनता के प्रति है। आप हाउस में ऑर्डर बनाए रखे, मैं आपको बोलने का मौका दूं।
ବିଚାରପତି ଯଶବନ୍ତ ବର୍ମାଙ୍କ ବହିଷ୍କାରକୁ ଅନୁମୋଦନ କରିଥିବା ନ୍ୟାୟାଳୟର 3-ଜଣିଆ ତଦନ୍ତ କମିଟିର ରିପୋର୍ଟକୁ ଚ୍ୟାଲେଞ୍ଜ କରି ଜଷ୍ଟିସ୍ ବର୍ମା କରିଥିବା ଆବେଦନକୁ ସୁପ୍ରିମକୋର୍ଟ ଖାରଜ କରିଦେଇଛନ୍ତି। ବିଚାରପତି ଦୀପଙ୍କର ଦତ୍ତା ଓ ଏଜି ମସିଙ୍କ ଖଣ୍ଡପୀଠ ଏ ସମ୍ପର୍କିତ ତାଙ୍କର ବିଚାରକୁ ଗତ ସପ୍ତାହରେ ସଂରକ୍ଷିତ ରଖିଥିଲେ। ଖଣ୍ଡପୀଠ ତାଙ୍କ ରାୟରେ ଦର୍ଶାଇଛନ୍ତି ଜଷ୍ଟିସ୍ ବର୍ମା ତଦନ୍ତ କମିଟିର କାର୍ଯ୍ୟରେ ଅଂଶଗ୍ରହଣ କରିବା ପରେ ଏବେ ତାହାକୁ ଚ୍ୟାଲେଞ୍ଜ କରୁଥିବାରୁ ଏହା ଗ୍ରହଣୀୟ ନୁହେଁ। ପ୍ରଧାନମନ୍ତ୍ରୀ କିଷାନ ସମ୍ମାନନିଧି ଯୋଜନାରେ କୃଷକମାନଙ୍କୁ ଦିଆଯାଉଥିବା ପ୍ରତ୍ୟକ୍ଷ ଆର୍ଥିକ ସହାୟତା ସେମାନଙ୍କୁ ସଶକ୍ତ କରିଛି ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି। ଅନ୍ୟପକ୍ଷରେ ପିଏମ୍ ଫସଲ ବୀମା ଯୋଜନା କୃଷକମାନଙ୍କୁ କୃଷିକାର୍ଯ୍ୟରେ ସୃଷ୍ଟି ହେଉଥିବା ବିପଦଗୁଡ଼ିକରୁ ସୁରକ୍ଷା ଦେଉଛି ବୋଲି ଶ୍ରୀ ମୋଦି କହିଛନ୍ତି। ଆଜି ନୂଆଦିଲ୍ଲୀସ୍ଥିତ ଆଇସିଆର୍ ପୁସାଠାରେ ଏମ୍ଏ ସ୍ୱାମୀନାଥନ ଶତବାର୍ଷିକୀ ଆନ୍ତର୍ଜାତିକ ସମାରୋହକୁ ଉଦ୍ଘାଟନ କରି ପ୍ରଧାନମନ୍ତ୍ରୀ କହିଛନ୍ତି ଡକ୍ଟର ସ୍ୱାମୀନାଥନଙ୍କ ମେଧାଶକ୍ତି ବିଶେଷକରି ଖାଦ୍ୟ ନିରାପତ୍ତା ଓ କୃଷି ଗବେଷଣା କ୍ଷେତ୍ରରେ ତାଙ୍କର ପ୍ରତିବଦ୍ଧତା ବିଶ୍ୱସ୍ତରରେ ଆଦୃତ ସେ କହିଛନ୍ତି ଦେଶରେ 10,000 କୃଷକ ଉତ୍ପାଦକ ସଂଗଠନ କ୍ଷୁଦ୍ର ଚାଷୀମାନଙ୍କୁ ସଶକ୍ତ କରିଛି ସମବାୟ ସଂସ୍ଥା ଏବଂ ସ୍ୱୟଂ ସହାୟକ ଗୋଷ୍ଠୀଗୁଡ଼ିକୁ ଆର୍ଥିକ ସହାୟତା ଯୋଗାଇ ଦିଆଯିବା ଫଳରେ ଗ୍ରାମାଞ୍ଚଳ ଅର୍ଥନୀତିକୁ ପ୍ରୋହାହନ ମିଳିପାରିଛି ସେ କହିଛନ୍ତି ଏକବିଂଶ ଶତାବ୍ଦୀର ଭାରତ ଦେଶକୁ ବିକଶିତ କରିବା କ୍ଷେତ୍ରରେ ଏବଂ ପ୍ରତ୍ୟେକଟି କ୍ଷେତ୍ରରେ ଲକ୍ଷ୍ୟ ହାସଲ କରିବା ଦିଗରେ ସବୁ ବର୍ଗର ନାଗରିକଙ୍କ ଅନ୍ତର୍ଭୁକ୍ତିକୁ ଗ୍ରହଣ କରୁଛି ଏହି ଅବସରରେ ପ୍ରଧାନମନ୍ତ୍ରୀ କହିଛନ୍ତି ପ୍ରଫେସର ସ୍ୱାମୀନାଥନ ବିଜ୍ଞାନକୁ ଜନସେବାର ଏକ ମାଧ୍ୟମ ଭାବେ ବ୍ୟବହାର କରି ତାଙ୍କର ସମଗ୍ର ଜୀବନ ଦେଶର ଖାଦ୍ୟ ନିରାପତ୍ତା ପ୍ରତି ଉତ୍ସର୍ଗ କରିଛନ୍ତି ତାଙ୍କର ପ୍ରେରଣା ଦେଶର ନୀତି ନିର୍ଦ୍ଧାରଣରେ ସହାୟକ ହୋଇଛି
ସାଥିଓ ଡକ୍ଟର ସ୍ୱାମୀନାଥନ ନେ ଭାରତକୁ ଖାଦ୍ୟାନ୍ନ ମେ ଆତ୍ମନିର୍ଭର ବନାନେ କା ଅଭିଯାନ ଚଲାୟା ଲେକିନ ଉନକି ପହଚାନ ହରିତ କ୍ରାନ୍ତି ସେ ବି ଆଗେ ବଢ଼କର ଥି ଓ ଖେତି ମେ କେମିକଲ କେ ବଢ଼ତେ ପ୍ରୟୋଗ ଅର୍ ମୋନୋକଲ୍ଚର ଫାର୍ମିଂ କେ ଖତରୋ ସେ କିସାନୋ କୋ ଲଗାତାର ଜାଗୃତ କରତେ ରହେ ୟାନି ଏକ ତରଫ ବୋ ଗ୍ରେନ ପ୍ରୋଡକ୍ସନ ବଢ଼ାନେ କା ପ୍ରୟାସ କର ରହେ ଥେ ଅର୍ ସାଥ ହି ଉନେ ଏନଭାୟରମେଣ୍ଟ କି धरती माँ की भी चिंता थी दोनों के बीच संतुलन साधने और चुनौतियों का समाधान करने के लिए उन्होंने एवर ग्रीन रिवॉल्यूशन का कंसेप्ट
ଜୈବ କୃଷିର ପଥ ଚିରହରିତ ବିପ୍ଳବ ଶୀର୍ଷକ ଆଜିର ସମାରୋହରେ ବୈଜ୍ଞାନିକ ନୀତି ନିର୍ଦ୍ଧାରକ ବୃତ୍ତିଗତ ଏବଂ ଅନ୍ୟାନ୍ୟ ଅଂଶୀଦାରମାନେ ଯୋଗ ଦେଇଥିଲେ ଉତ୍ତରାଖଣ୍ଡର ଉତ୍ତରକାଶୀ ଜିଲ୍ଲା ଅଧୀନସ୍ଥ ଧରାଲି ଓ ହର୍ସିଲ୍ ଅଞ୍ଚଳରେ ବାଦଲଫଟା ବର୍ଷା ଓ ଭୂସ୍କଳନ ଜନିତ ବିପର୍ଯ୍ୟୟ ପରେ ସେଠାରେ ଚାଲିଥିବା ରିଲିଫ୍ ଓ ଉଦ୍ଧାର କାର୍ଯ୍ୟ ଆଜି ଚତୁର୍ଥ ଦିନରେ ପହଞ୍ଚିଛି ସେନାବାହିନୀ ପୁଲିସ୍ ଏନ୍ଡିଆର୍ଏଫ୍ ଏସ୍ଡିଆର୍ଏଫ୍ ଆଇଟିବିପି ଓ ସାଧାରଣ ପ୍ରଶାସନର 518 ଜଣ ଯବାନଙ୍କୁ ମୁତୟନ କରାଯାଇଛି ଆଜି ସକାଳେ ପାଗ ଭଲ ଥିବାରୁ ଆକାଶମାର୍ଗରୁ ଉଦ୍ଧାର କାର୍ଯ୍ୟକୁ ଜୋରଦାର କରାଯାଇଛି ଏନ୍ଡିଆର୍ଏଫ୍ କମାଣ୍ଡର ଗମ୍ଭୀର ସିଂ ଚୌହାନଙ୍କ ସୂଚନା ଅନୁଯାୟୀ ପ୍ରଭାବିତ ଅଞ୍ଚଳର ରାସ୍ତାଗୁଡ଼ିକୁ ମରାମତି କରାଯାଇଛି ଗତକାଲି ଧରାଲିରୁ 35 ଜଣଙ୍କୁ ହେଲିକପ୍ଟର ଯୋଗେ ଉଦ୍ଧାର କରାଯାଇଛି ଏବେ ରାସ୍ତା ମରାମତି ହୋଇଯାଇଥିବାରୁ ସଡ଼କ ପଥରେ ଉଦ୍ଧାର କାର୍ଯ୍ୟକୁ ମଧ୍ୟ ଜୋରଦାର କରାଯାଇଛି ଉଦ୍ଧାର କାର୍ଯ୍ୟରେ ଚିନୁକ୍ MI-17 ALH ଏବଂ ଚିତା ହେଲିକପ୍ଟରକୁ ମୁତୟନ କରାଯାଇଛି ଏହା ବ୍ୟତୀତ ଉତ୍ତରାଖଣ୍ଡ ବେସାମରିକ ଉଡ଼ାଣ ବିକାଶ କର୍ତ୍ତୃପକ୍ଷଙ୍କ 6 ହେଲିକପ୍ଟରକୁ ଉଦ୍ଧାର କାର୍ଯ୍ୟରେ ବ୍ୟବହାର କରାଯାଉଛି ଗଙ୍ଗୋତ୍ରୀ ଅଞ୍ଚଳରୁ ପ୍ରାୟ 40 ଜଣଙ୍କୁ ହେଲିକପ୍ଟର ମାଧ୍ୟମରେ ଉଦ୍ଧାର କରାଯାଇ ହର୍ସିଲ୍କୁ ଅଣାଯାଇଛି ଏହି ବିପର୍ଯ୍ୟୟରେ 50 ଜଣ ନିଖୋଜ ଥିବା ଜଣାପଡ଼ିଛି ନିଖୋଜଙ୍କ ମଧ୍ୟରେ ସେନାବାହିନୀର ଜଣେ ଜେସିଓଙ୍କ ସମେତ 8 ଜଣ ଯବାନ ଅଛନ୍ତି ଇତିମଧ୍ୟରେ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂ ଧାମି ମାଟଲି ହେଲିପ୍ୟାଡ୍ରେ ଆଜି ସକାଳେ ପହଞ୍ଚି ଧରାଲିରୁ ଉଦ୍ଧାର ହୋଇଥିବା ଲୋକମାନଙ୍କ ସହ ଆଲୋଚନା କରିଛନ୍ତି ସେ ମଧ୍ୟ ଏନ୍ଡିଆର୍ଏଫ୍ ଏସ୍ଡିଆର୍ଏଫ୍ ଏବଂ ଜିଲ୍ଲା ପ୍ରଶାସନର ଅଧିକାରୀମାନଙ୍କ ସହ ରିଲିଫ୍ ଓ ଉଦ୍ଧାର କାର୍ଯ୍ୟ ସମ୍ପର୍କରେ ସମୀକ୍ଷା ବୈଠକ କରିଛନ୍ତି ଜାମ୍ମୁ କାଶ୍ମୀରରେ ଆଜି ଏକ ସଡ଼କ ଦୁର୍ଘଟଣାରେ 3 ଜଣ ଯବାନଙ୍କ ମୃତ୍ୟୁ ଘଟିବା ସହିତ 15 ଜଣ ଆହତ ହୋଇଛନ୍ତି ଉଦ୍ଧମପୁର ଜିଲ୍ଲାର କଣ୍ଡଭା ଅଞ୍ଚଳରେ କେନ୍ଦ୍ରୀୟ ରିଜର୍ଭ ପୁଲିସ୍ ଫୋର୍ସର ଯବାନମାନେ ବସନ୍ତଗଡ଼ରୁ ଏକ ତଲାସୀ ଅଭିଯାନ ସାରି ଫେରୁଥିଲା ବେଳେ ସେମାନଙ୍କ ଗାଡ଼ି ନାଳ ମଧ୍ୟକୁ ଖସିପଡ଼ିବାରୁ ଦୁର୍ଘଟଣା ଘଟିଥିଲା ଗାଡ଼ିରେ ଥିବା 23 ଜଣଙ୍କ ମଧ୍ୟରୁ 2 ଜଣଙ୍କର ଘଟଣାସ୍ଥଳରେ ମୃତ୍ୟୁ ଘଟିଥିଲା 16 ଜଣ ଗୁରୁତର ଆହତଙ୍କୁ ହସ୍କିଟାଲରେ ଭର୍ତ୍ତି କରାଯାଇଥିଲା ଚିକିତ୍ସାଧୀନ ଅବସ୍ଥାରେ ଜଣଙ୍କର ମୃତ୍ୟୁ ଘଟିଥିଲା ଘଟଣାର ଯାଞ୍ଚ କରାଯାଉଛି ମ୍ୟାମାର ରାଷ୍ଟ୍ରପତି ୟୁ ମିଣ୍ଟ ସ୍ୱିଙ୍କର 74 ବର୍ଷ ବୟସରେ ଆଜି ସକାଳେ ପରଲୋକ ଘଟିଛି ଜାତୀୟ ପ୍ରତିରକ୍ଷା ଓ ସୁରକ୍ଷା ପରିଷଦ ପକ୍ଷରୁ କୁହାଯାଇଛି ରାଷ୍ଟ୍ରପତିଙ୍କ ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ଶେଷକୃତ୍ୟ ସମ୍ପନ୍ନ ହେବ ରାଷ୍ଟ୍ରପତି ୟୁ ମିଣ୍ଟ ସୁଇ ପାର୍କିନ୍ସନ୍ ଓ ଅନ୍ୟାନ୍ୟ ସ୍ନାୟୁଜନିତ ରୋଗରେ ଆକ୍ରାନ୍ତ ହୋଇ ଚିକିିିିତ ହେଉଥିଲେ ଚିକିତ୍ସା ପାଇଁ 2024 ଜୁଲାଇ ମାସରୁ ଛୁଟିରେ ଥିବାରୁ ରାଷ୍ଟ୍ରପତି ଶ୍ରୀ ସୁଇ ତାଙ୍କର କାର୍ଯ୍ୟଭାର ବରିଷ୍ଠ ଜେନେରାଲ୍ ମି ନଙ୍ଗ୍ ହେଙ୍କୁ ହସ୍ତାନ୍ତର କରିଥିଲେ 2016 ସେ ମ୍ୟାମାର ଉପରାଷ୍ଟ୍ରପତି ଭାବେ ଦାୟିତ୍ୱ ଗ୍ରହଣ କରିଥିଲେ ପରେ 2021 ସେ ରାଷ୍ଟ୍ରପତି ଭାବେ କାର୍ଯ୍ୟଭାର ଗ୍ରହଣ କରିଥିଲେ ଚୀନ୍ର ଚେଙ୍ଗୁଠାରେ ଆଜିଠାରୁ ଆରମ୍ଭ ହେବାକୁ ଥିବା ବିଶ୍ୱକ୍ରୀଡ଼ା 2025 ଅଂଶଗ୍ରହଣ କରିବା ଲାଗି ଏକ 18 ଜଣିଆ ଭାରତୀୟ ଦଳ ଚୀନ୍ ଗସ୍ତ କରିଛନ୍ତି ଆସନ୍ତା 17 ତାରିଖ ପର୍ଯ୍ୟନ୍ତ ଏହି ପ୍ରତିଯୋଗିତା ଅନୁଷ୍ଠିତ ହେବ 1921 ପ୍ରତି 4 ଥରେ ଅନୁଷ୍ଠିତ ହେଉଥିବା ବିଶ୍ୱକ୍ରୀଡ଼ାରେ ଅଲମ୍ପିକ୍ସରେ ଅନ୍ତର୍ଭୁକ୍ତ ନଥିବା କ୍ରୀଡ଼ା ପ୍ରଦର୍ଶନ କରାଯାଏ ଚଳିତ ବର୍ଷ ବିଶ୍ୱକ୍ରୀଡ଼ା 2025 60 ବିଭାଗରେ 34 କ୍ରୀଡ଼ା ପ୍ରତିଯୋଗିତା ଅନୁଷ୍ଠିତ ହେବ ଓ 253 ପଦକ ପ୍ରଦାନ କରାଯିବ 1981 ପ୍ରଥମ ସଂସ୍କରଣରୁ ଭାରତ ବିଶ୍ୱକ୍ରୀଡ଼ାରେ ଅଂଶଗ୍ରହଣ କରିଆସିଛି ଏବଂ ଏପର୍ଯ୍ୟନ୍ତ ଗୋଟିଏ ସ୍ୱର୍ଣ୍ଣ ଗୋଟିଏ ରୌପ୍ୟ ଓ 3 କାଂସ୍ୟ ପଦକ ହାସଲ କରିଛି 2013 ଭାରତର ଆଦିତ୍ୟ ମେହେଟା ବିଲିୟର୍ଡସ୍ରେ ଏକମାତ୍ର ସ୍ୱର୍ଣ୍ଣପଦକ ହାସଲ କରିଥିଲେ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା ଦାବି କରି ବିରୋଧୀଙ୍କ ହଟ୍ଟଗୋଳ ଯୋଗୁଁ ସଂସଦର ଉଭୟ ସଦନ ଅପରାହ୍ନ 2 ପର୍ଯ୍ୟନ୍ତ ମୁଲତବୀ କେନ୍ଦ୍ର ସରକାରଙ୍କ ପ୍ରତ୍ୟକ୍ଷ ସହାୟତା କୃଷକ ଓ ଗ୍ରାମାଞ୍ଚଳ ଅର୍ଥନୀତିକୁ କରିଛି ସଶକ୍ତ କହିଲେ ପ୍ରଧାନମନ୍ତ୍ରୀ ଉତ୍ତରାଖଣ୍ଡ ଉତ୍ତରକାଶୀ ଜିଲ୍ଲାରେ ବିପର୍ଯ୍ୟୟ ପରେ ଆଜି ଚତୁର୍ଥ ଦିନରେ ଚାଲିଛି ଉଦ୍ଧାର କାର୍ଯ୍ୟ ଏବଂ ବିଶ୍ୱ କ୍ରୀଡ଼ାରେ ଅଂଶଗ୍ରହଣ କରିବେ ଭାରତର 18 ଜଣ କ୍ରୀଡ଼ାବିତ୍। ସମ୍ବାଦ ଶେଷ ହେଲା।